ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: କଳାକୃତି ମାଧ୍ୟମରେ ବିଭିନ୍ନ ସଂସ୍କୃତି ସହିତ ଜଡ଼ିତ ହୋଇ ମଣିଷ ପରସ୍ପର ମଧ୍ୟରେ ସୁସମ୍ପର୍କ ଗଢ଼ିଥାଏ, କହିଲେ ରାଷ୍ଟ୍ରପତି. 48 ଜଣଙ୍କୁ ପ୍ରଦାନ କଲେ ଜାତୀୟ ହସ୍ତଶିଳ୍ପ ପୁରସ୍କାର. ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବା ଲାଗି ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି, ସୂଚନା ଦେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ. ଚଳିତ ବର୍ଷ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 357 ମିଲିୟନ ଟନ୍ରୁ ଅଧିକ ହେବା ଆକଳନ, ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମଠାରେ ଖେଳାଯିବ ପ୍ରଥମ T20 କ୍ରିକେଟ୍ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, କଳାକୃତି ମାଧ୍ୟମରେ ବିଭିନ୍ନ ସଂସ୍କୃତି ସହ ମଣିଷ ଜଡ଼ିତ ହୋଇଥାଏ ଏବଂ ପରସ୍କର ମଧ୍ୟରେ ସୁସମ୍ପର୍କ ଗଢ଼ି ଉଠିଥାଏ. ଆଜି ନୂଆଦିଲ୍ଲୀରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାରିଗରମାନଙ୍କୁ 2023-24 ବର୍ଷ ଲାଗି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିବା ଅବସରରେ ଏହା କହିଛନ୍ତି. ଏହି ପୁରସ୍କାରଗୁଡ଼ିକ ଅତୁଳନୀୟ କଳାତ୍ମକ ଉତ୍କର୍ଷତାକୁ ସ୍ୱୀକୃତି ଦେବା ସହ ଦେଶର ସମୃଦ୍ଧ ଓ ବିବିଧ ହସ୍ତଶିଳ୍ପ ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି. କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ହସ୍ତଶିଳ୍ପ କେବଳ ଏକ ସାଂସ୍କୃତିକ ପରିଚୟ ନୁହେଁ, ବରଂ ଲୋକମାନଙ୍କ ଜୀବନଧାରଣରେ ଏକ ପ୍ରମୁଖ ଅଙ୍ଗ. ସେ କହିଛନ୍ତି, ଦେଶର ପ୍ରାୟ 32 ଲକ୍ଷ ଲୋକ ହସ୍ତଶିଳ୍ପ କ୍ଷେତ୍ରରେ ନିୟୋଜିତ ଥିଲାବେଳେ ଅଧିକାଂଶ ଗ୍ରାମୀଣ କ୍ଷେତ୍ରର ଅଟନ୍ତି।
हस्तशिल्पी को प्राय परंपरा से जोड़ा जाता है। मुझे बहुत प्रसन्नता है कि आज जहां एक तरफ विलुप्त हो रहे कलाओं के संरक्षण और जनजातीय कलाओं के प्रोत्साहन के लिए तो वही दूसरी ओर डिजाइनिंग, इनोवेशन और स्टार्टअप को बढ़ावा देने के लिए भी पुरस्कार दिया गया है।
2023 ମସିହା ପାଇଁ ପଶ୍ଚିମବଙ୍ଗର ଅଜିତ କୁମାର ଦାସ ଏବଂ ଆନ୍ଧ୍ରପ୍ରଦେଶର ଡି ଶିବମାଙ୍କୁ ଶିଳ୍ପୀଗୁରୁ ପୁରସ୍କାର ପ୍ରଦାନ କରାଯାଇଛି। 2024 ପାଇଁ ତାମିଲନାଡୁର ଟି ଭାସ୍କରନ, ପଶ୍ଚିମବଙ୍ଗର ରୂପବନ ଚିତ୍ରକାର ଏବଂ ମଧ୍ୟପ୍ରଦେଶର ବଲଦେବ ବାଗମେରାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଉଭୟ ବର୍ଷ ପାଇଁ 12 ଜଣ କଳାକାରଙ୍କୁ ଶିଳ୍ପୀଗୁରୁ ପୁରସ୍କାର ମିଳିଥିବା ବେଳେ 36 ଜଣଙ୍କୁ ହସ୍ତଶିଳ୍ପ ବର୍ଗରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜୀବନରେ ସଂସ୍କୃତର ଗୁରୁତ୍ୱ ରହିଥିବା କହିଛନ୍ତି। ଦୂରଦର୍ଶନର ସୁପ୍ରଭାତମ୍ କାର୍ଯ୍ୟକ୍ରମରେ ପ୍ରସାରିତ ହେଉଥିବା ସଂସ୍କୃତ କାର୍ଯ୍ୟକ୍ରମକୁ ଅବତାରଣା କରି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ସଂସ୍କୃତ ସୁଭାଷିତ କାର୍ଯ୍ୟକ୍ରମରେ ସଂସ୍କୃତି ଏବଂ ମୂଲ୍ୟବୋଧର ବାର୍ତ୍ତା ରହିଛି। ଦେଶକୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବା ଲାଗି ଶୂନ୍ୟ ସହନଶୀଳ ନୀତି ଆପଣାଯାଇଛି ବୋଲି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି। ଲୋକସଭାରେ ପ୍ରଶ୍ନକାଳରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ଉଗ୍ରବାଦର ମୁକାବିଲା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଗୁଡ଼ିକର ସହାୟତାରେ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି, ବାମପନ୍ଥୀ ଉଗ୍ରବାଦ ସମ୍ବିଧାନ କିମ୍ବା ଗଣତନ୍ତ୍ରରେ ବିଶ୍ୱାସ କରୁନାହାନ୍ତି। ହଜାର ହଜାର ସରଳ ଲୋକଙ୍କୁ ହତ୍ୟା କରିଥିବାରୁ ଅନେକ ପିଲା ପିତୃମାତୃହୀନ ହୋଇପଡ଼ିଛନ୍ତି। ମନ୍ତ୍ରୀ କହିଛନ୍ତି, 1967 ମସିହା ପରଠାରୁ ଦେଶରେ ଏହି ସମସ୍ୟା ଲାଗି ରହିଥିବା ବେଳେ ଏହାର ମୂଳୋତ୍ପାଟନ ପାଇଁ ପୂର୍ବରୁ ଚେଷ୍ଟା କରାଯାଇନଥିଲା। ସେ କହିଛନ୍ତି, ପୂର୍ବରୁ କେନ୍ଦ୍ର ସରକାର ଏହାକୁ ରାଜ୍ୟର ସମସ୍ୟା ବୋଲି ବିଚାର କରୁଥିଲେ, ତେଣୁ ଉଗ୍ରବାଦ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିନଥିଲେ।
प्रधानमंत्री जी के सक्षम नेतृत्व में और माननीय गृह मंत्री जी के सफल मार्गदर्शन में 31 मार्च 2026 तक वामपंथी उग्रवाद का सफाया हो जाएगा। पहले की सरकारें राज्य की समस्या मानती थी इसको, जिसके कारण केंद्र ने वामपंथी उग्रवाद पर ना कोई ठोस नीति अपनाई, लेकिन मोदी सरकार ने वामपंथी के खिलाफ एक समग्र और प्रभावी ठोस नीति बनाई।
ଶ୍ରୀ ରାୟ ଗୃହକୁ ସୂଚନା ଦେଇ କହିଛନ୍ତି, ବାମପନ୍ଥୀ ଉଗ୍ରବାଦର ମୁକାବିଲା କରିବା ଲାଗି ରାଜ୍ୟଗୁଡ଼ିକୁ ସିଏପିଏଫ୍ ବାଟାଲିୟନ୍ ଯୋଗାଇ ଦିଆଯାଇଛି। ସୁରକ୍ଷା ସମ୍ପର୍କିତ ବ୍ୟୟ ଲାଗି 3,523 କୋଟି ଟଙ୍କା ଯୋଗାଇ ଦିଆଯାଇଥିବା ବେଳେ ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା ବାବଦକୁ 3,848 କୋଟି ଟଙ୍କା ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଏହା ବ୍ୟତୀତ 706 ପୁଲିସ୍ ଷ୍ଟେସନ୍ ସ୍ଥାପନ ପାଇଁ ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। ମାଓ ପ୍ରଭାବିତ ଅଞ୍ଚଳରେ 17,000 କିଲୋମିଟର ରାସ୍ତା ନିର୍ମାଣ ପାଇଁ 20,815 କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିବା ବେଳେ 85% କାର୍ଯ୍ୟ ଶେଷ ହୋଇଥିବା ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ବିଭିନ୍ନ ଅଞ୍ଚଳରେ 10,000ରୁ ଅଧିକ ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି। ଶ୍ରୀ ରାୟ କହିଛନ୍ତି, 2004-2014 ମଧ୍ୟରେ 16,000ରୁ ଅଧିକ ମାଓଜନିତ ହିଂସା ଘଟିଥିବା ବେଳେ ଗତ 10 ବର୍ଷରେ ଏହା 7,000କୁ ହ୍ରାସ ପାଇଛି। ଏହି ସମୟ ମଧ୍ୟରେ ସାଧାରଣ ନାଗରିକଙ୍କ ମୃତ୍ୟୁ ସଂଖ୍ୟାରେ 70% ହ୍ରାସ ପାଇଥିବା ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 357 ମିଲିୟନ୍ ଟନ୍ରୁ ଅଧିକ ହେବା ନେଇ ଆକଳନ କରାଯାଇଛି। ଗତବର୍ଷ ତୁଳନାରେ ଏହା 7.65% ଅଧିକ ବୋଲି ଜଣାପଡ଼ିଛି। ଲୋକସଭାରେ ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶର କୃଷକମାନଙ୍କ କଠିନ ପରିଶ୍ରମ ଏବଂ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ ସମର୍ଥିତ ନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସେ କହିଛନ୍ତି, 2024-25ରେ ଦେଶରେ ରେକର୍ଡ ପରିମାଣର ଖାଦ୍ୟଶସ୍ୟ ଉତ୍ପାଦନ ହୋଇଥିଲା। 2014-15 ତୁଳନାରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 42% ବୃଦ୍ଧି ପାଇଥିବା मंत्री श्री चौहान सूचना दे छंती।
2024-25 में फसलों का रिकॉर्ड उत्पादन इस बार हुआ है। देश का कुल खाद्यान्न उत्पादन 357.732 मिलियन टन होने का अनुमान है, जो पिछले साल की तुलना में 7.65% अधिक है। और 14-15 की तुलना में अगर देखा जाए तो खाद्यान्न के उत्पादन में 41.94% की वृद्धि की गई है। भारत के किसानों का अभिनंदन, और ये सरकार की नीतियों के कारण भी हुआ है।
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଶସ୍ୟ ନଷ୍ଟ ହେଉଥିବା ବିଷୟରେ ଶ୍ରୀ ଚୌହାନ କହିଛନ୍ତି, ଚଳିତ ବର୍ଷ ମହାରାଷ୍ଟ୍ର, ପଞ୍ଜାବ, ଜାମ୍ମୁ ଏବଂ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଖାଦ୍ୟଶସ୍ୟ ଉତ୍ପାଦନରେ ବାଧା ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବିପର୍ଯ୍ୟୟ ପ୍ରପୀଡ଼ିତ ବିଭିନ୍ନ ରାଜ୍ୟ ପରିଦର୍ଶନ କରିଥିଲେ। ଏ କ୍ଷେତ୍ରରେ ବିପର୍ଯ୍ୟୟ ପରିଚାଳନା ଲାଗି କେନ୍ଦ୍ର ସରକାର ରାଜ୍ୟ ସରକାରଗୁଡ଼ିକୁ ସମସ୍ତ ସହାୟତା ଯୋଗାଇ ଦେଉଛନ୍ତି। ତ୍ରିପୁରାର 30 ଅତ୍ୟନ୍ତ ଦୁର୍ବଳ ଆଦିମ ଜନଜାତି ପିଭିଟିଜି ଅଧ୍ୟୁଷିତ ଅଞ୍ଚଳରେ 25 ସଡ଼କ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର 69 କୋଟି ଟଙ୍କା ପ୍ରଦାନ କରିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଭିଯାନ ଅଧୀନରେ ସଡ଼କ ଯୋଗାଯୋଗ ନିମନ୍ତେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହାଦ୍ୱାରା ସମ୍ପୃକ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସାମାଜିକ ଅର୍ଥନୈତିକ ପରିସ୍ଥିତିରେ ଉନ୍ନତି ଆଣିବା ସହ ଅର୍ଥନୈତିକ ବିକାଶ ଓ ବାଣିଜ୍ୟ ବୃଦ୍ଧି ପାଇବ। ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକୁ କେନ୍ଦ୍ର ସରକାରଙ୍କ ସମାବେଶୀ ବିକାଶ ଯୋଜନାରେ ସମ୍ପୃକ୍ତ ଅଞ୍ଚଳରେ ପରିବର୍ତ୍ତନରେ ସହାୟକ ହେବ ବୋଲି କୁହାଯାଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କହିଛନ୍ତି, ଇଣ୍ଡିଗୋ ବିମାନ ଉଡ଼ାଣ ନେଇ ସୃଷ୍ଟି ହୋଇଥିବା ସମସ୍ୟା ପରିଚାଳନାଗତ ତ୍ରୁଟି ଥିଲା ଏବଂ ଏହାକୁ ତ୍ୱରିତ ଭାବରେ ପୁନଃସ୍ଥାପିତ କରାଯାଉଛି। ଲୋକସଭାରେ ଆଜି ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି, ଅନେକ ବିମାନ ଉଡ଼ାଣ ରଦ୍ଦ ପାଇଁ ଇଣ୍ଡିଗୋ ସମ୍ପୂର୍ଣ୍ଣ ଭାବରେ ଦାୟୀ। ଇତିମଧ୍ୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ସମ୍ପୃକ୍ତ ବିମାନ ସେବା ପ୍ରଦାନକାରୀ କମ୍ପାନୀକୁ ନୋଟିସ୍ ଜାରି କରିଥିବା ବେଳେ ମିଳିଥିବା ରିପୋର୍ଟ ଆଧାରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାଇଡୁ କହିଛନ୍ତି। ସେ କହିଛନ୍ତି, ଏଭଳି ତ୍ରୁଟିବିଚ୍ୟୁତିକୁ କଦାପି ପରାଦସ୍ତ କରାଯିବ ନାହିଁ। ସରକାର ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ଏବଂ ଯାତ୍ରୀମାନଙ୍କ ସହଜ ଯାତ୍ରାକୁ ଗୁରୁତ୍ୱ ଦିଆଯାଉଛି। ସାଗରବନ୍ଧୁ ଅଭିଯାନରେ ଭାରତୀୟ ସେନା ବାତ୍ୟା ଦ୍ୱିତୀୟ ପ୍ରଭାବିତ ଶ୍ରୀଲଙ୍କାରେ ମାନବିକ ସହାୟତା କାର୍ଯ୍ୟକ୍ରମ ଜାରି ରଖିଛି। ଶ୍ରୀଲଙ୍କାର ସେନା ଏବଂ ପ୍ରଶାସନ ସହ ମିଳିତ ଭାବେ ଭାରତ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ସହାୟତା ଓ ଉଚ୍ଚମାନର ମେଡିକାଲ ସହାୟତା ଯୋଗାଇ ଦେଉଛି। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ 2026 ଭାରତୀୟ ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତା ଆଇପିଏଲ୍ ପାଇଁ ନିଲାମ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛି। ଆଇପିଏଲ୍ କାର୍ଯ୍ୟକ୍ରମରେ 240 ଜଣ ଭାରତୀୟଙ୍କ ସମେତ 110 ଜଣ ବିଦେଶୀ ଖେଳାଳି ଭାଗ ନେବେ। ନିଲାମ ପାଇଁ 1390 ଜଣ ଖେଳାଳି ପଞ୍ଜିକୃତ ହୋଇଥିବାବେଳେ 350 ଖେଳାଳିଙ୍କୁ ତାଲିକାଭୁକ୍ତ କରାଯାଇଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଓଡ଼ିଶାର କଟକସ୍ଥିତ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଗୁରୁବାର ଦିନ ଚଣ୍ଡୀଗଡ଼ର ମୁଲାନପୁରରେ ଖେଳାଯିବାକୁ ଥିବାବେଳେ ତୃତୀୟ ମ୍ୟାଚ୍ ଧର୍ମଶାଳାରେ, ଚତୁର୍ଥ ମ୍ୟାଚ୍ ଲକ୍ଷ୍ନୌରେ ଏବଂ ପଞ୍ଚମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ। ସୂଚନାଯୋଗ୍ୟ, ଭାରତ ଦିନିକିଆ ସିରିଜ୍ର ଦକ୍ଷିଣ ଆଫ୍ରିକାକୁ 2-1 ପରାସ୍ତ କରିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କଳାକୃତି ମାଧ୍ୟମରେ ବିଭିନ୍ନ ସଂସ୍କୃତି ସହିତ ଜଡ଼ିତ ହୋଇ ମଣିଷ ପରସ୍କର ମଧ୍ୟରେ ସୁସମ୍ପର୍କ ଗଢ଼ିଥାଏ, କହିଲେ ରାଷ୍ଟ୍ରପତି। 48 ଜଣଙ୍କୁ ପ୍ରଦାନ କଲେ ଜାତୀୟ ହସ୍ତଶିଳ୍ପ ପୁରସ୍କାର। ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବା ଲାଗି ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛନ୍ତି, ସୂଚନା ଦେଲେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ। ଚଳିତ ବର୍ଷ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ପରିମାଣ 357 ମିଲିୟନ୍ ଟନ୍ରୁ ଅଧିକ ହେବା ଆକଳନ। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି କଟକ ବାରବାଟୀ ଷ୍ଟାଡିୟମ୍ରେ ଖେଳାଯିବ ପ୍ରଥମ T20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।